ନମସ୍କାର, ମୁଁ ସୁଷମା ମହାରଣା। ଆଜ୍ଞା, ଆମ ଘର ପାଖରେ ଡ୍ରେନ୍ ରହିଛି, ଡ୍ରେନ୍ ରେ ସ୍ଲାବ୍ ନାହିଁ। ଆମେ ସିନା ଏମିତି ବାରଣା କରିକି ଆମେ ସ୍ଲାବ୍ ରେ କଭର ପକେଇ କିଛି ଆଣିବାର ସପିଂ ଗୋଟେ ଜାଗାରେ କିଛି, କିନ୍ତୁ ତାପରେ ସାଇଟା ସାରା ପୁରା ଖୋଲା ଡ୍ରେନ୍ ଅଛି। ଛୋଟ ପିଲାମାନେ ବି ସାଇରେ ଅଛନ୍ତି, ତାର ଜମା ସ୍ଲାବ୍ ପଡୁନି, ବହୁତ ଅଳିଆ ପଡୁ ନାହିଁ କି ମଶା ମଶାଇ। ବର୍ଷା ଦିନ ବି ସହଜ ଆସିଲାଣି, ମଶା ମଶି ବହୁତ ଜୋର ହଉଛି। ତୁମେ ସ୍ଲାବ୍ ପକେଇଲେ କଣ ମଶା ମଶି ଟିକେ ରକ୍ଷା ପାଇବୁ, ତେଣୁ ଆର କିଛି ନିରାକରଣ ସୁବିଧା କରନ୍ତେ ତ ବହୁତ ଖୁସି ହୁଅନ୍ତୁ। ନମସ୍କାର।